ॐ नमो भगवते वासुदेवाय।
ॐ नमो भगवते वासुदेवाय।
ॐ नमो भगवते वासुदेवाय।
ॐ नमो भगवते वासुदेवाय।
श्रीमद्भागवतम्
श्रीमद्भागवतम्
तृतीयस्कन्ध
तृतीयस्कन्ध
षोडशोऽध्यायः श्लोकपन्दर
ते
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 योगमाया
योगमाया योगमाया
योगमाया
आरब्ध
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 पारमेष्ट्या
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 महोदयम्
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 प्रोचुः
प्रोचुः
प्रोचुः प्राञ्जलयो विप्रा प्रहृष्टाः
प्राञ्जलयः विप्रः
प्रहृष्टाः कुपति त्वच कुपति त्वच लिखाइछ प्रहुष्टा कुपती त्वचः ते योगमाया आरब्ध
ते योगमाया
ते योगमाया आरब्ध
ते योगमाया आरब्ध
पारमिष्ट्यं महोदयम् प्रोचु प्राञ्जलयो विप्रा प्रहृष्टा क्षुभज त्वच शब्दन्वाद ते सेमाने योगमाया ତାଙ୍କର ଅନ୍ତରଙ୍ଗା ଶକ୍ତି ଜରିଆରେ ଆରବ୍ଧ ପ୍ରକାଶ ପାଇଥିଲେ ପରମେଶ୍ୱର ଭଗବାନଙ୍କର ମହାଉଦୟମ ଅସଂଖ୍ୟ ମହିମା ପ୍ରଚୁ କହିଲେ ପ୍ରାଞ୍ଜଳୟ ହାତ ଯୋଡ଼ି ବିପ୍ରା ଚାରି ବ୍ରାହ୍ମଣ ପ୍ରହୃଷ୍ଟା ଅତ୍ୟଧିକ ଆନନ୍ଦିତ କୁପିତ ତ୍ୱଚଃ ରୋମାଞ୍ଚ ଶରୀର ଶୁକ୍ରଣବାଦ ଭଗବାନଙ୍କୁ ଦର୍ଶନ କରି ଚାରି ବ୍ରାହ୍ମଣ ମୁନି ଅତ୍ୟନ୍ତ ହୃଷ୍ଟଚିତ୍ତ ହେଲେ ଏବଂ ସେମାନଙ୍କର ଶରୀର ରୋମାଞ୍ଚିତ ହୋଇଉଠିଲା। ଭଗବାନ ସେମାନଙ୍କ ସମକ୍ଷରେ ତାଙ୍କର ବହୁମୁଖୀ ମହିମା ତାଙ୍କର ଅନ୍ତରଙ୍ଗ ଶକ୍ତି ଯୋଗମାୟାଙ୍କ ଜରିଆରେ ପ୍ରକାଶ କଲେ। ତତ୍ପରେ ସେ ଚାରି କୁମାର ମୁନି ଭଗବାନଙ୍କୁ ନିମ୍ନ ମୋତେ କହିଲେ ଭାବାର୍ଥରେ କୁହାଯାଉଛି ଭଗବାନଙ୍କୁ ପ୍ରଥମ ଥର ପାଇଁ ଦର୍ଶନ କରି ଚାରି କୁମାର ବା ମୁନି ବଡ଼ ଚକିତ ଓ ବିଚଳିତ ହୋଇପଡ଼ିଥିଲେ। ଭଗବାନଙ୍କ ସମକ୍ଷରେ କଥା ବୁଝିବା ପାଇଁ ଏବଂ ଅତ୍ୟଧିକ ଆନନ୍ଦ ଯୋଗୁଁ ସେମାନଙ୍କ ଶରୀରରେ ରୋମାଞ୍ଚ ଜାତ ହୋଇଥିଲା। ଭୌତିକ ଜଗତରେ ସର୍ବୋଚ୍ଚ ଐଶ୍ୱର୍ଯ୍ୟକୁ ପାରମେଷ୍ଠ୍ୟ ବା ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ବୋଲି କୁହାଯାଏ। ଭୌତିକ ବ୍ରହ୍ମାଣ୍ଡର ସର୍ବୋଚ୍ଚ ଲୋକରେ ବାସ କରୁଥିବା ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ଭଗବାନଙ୍କର ଐଶ୍ୱର୍ଯ୍ୟ ସଙ୍ଗେ ତୁଳନୀୟ ହୋଇପାରିବ ନାହିଁ, କାରଣ ଚିତ୍ ଜଗତରେ ଦିବ୍ୟ ଐଶ୍ୱର୍ଯ୍ୟ ଯୋଗମାୟାଙ୍କ ଦ୍ୱାରା ପ୍ରକାଶିତ ହୁଏ, କିନ୍ତୁ ଭୌତିକ ଜଗତର ଐଶ୍ୱର୍ଯ୍ୟ ମହାମାୟାଙ୍କ ଦ୍ୱାରା ପ୍ରକାଶିତ ହୁଏ। ତେଣୁ ସର୍ବପ୍ରଥମେ ମନ୍ଦିର ମୁଖ୍ୟ ଶ୍ରୀପାଦ ପ୍ରତାପରୁଦ୍ର ପ୍ରଭୁଙ୍କର ପାଦ ପଦ୍ମରେ ମୋର ପ୍ରଣତି ନିବେଦନ କରି ଆମେ ଭାଗବତମର ତୃତୀୟ ସ୍କନ୍ଧ ଷୋଡ଼ଶୋଧ୍ୟା ଶ୍ଳୋକ 15 ଉପରେ ଆଲୋଚନା କରିବା। ତେଣୁ ଭଗବାନଙ୍କୁ ଦର୍ଶନ କରି ତେ ଯୋଗମାୟା ଆରବ୍ଧ ଯୋଗମାୟା ବିଷୟରେ ଆମର ଜ୍ଞାନ ନାହିଁ, କାହିଁକି ନା ଆମେ ବହିରଙ୍ଗା ମାୟାର ମାନେ ଅଧୀନରେ ଅଛେ। ସେଥିପାଇଁ ଆମର ପୃଥିବୀ ପୃଷ୍ଠରେ ବିଶେଷ ଭାବରେ ଭାରତବର୍ଷରେ ଦଶହରା ଆସିଲେ ଯେଉଁ ମହାମାୟା ଯେଉଁ ଦୁର୍ଗା ଦେବୀଙ୍କର ପୂଜା ବହୁତ ଧୁମ୍ଧାମ୍ରେ ପାଳନ ହୁଏ, କିନ୍ତୁ ଯୋଗମାୟା ଯିଏକି ରାଧାରାଣୀ ତାଙ୍କର ଯେଉଁ दिवस आविर्भाव दिवस राधाष्टमी खूब क्वचित लोक जानती। दशहरा बा दुर्गा देवी जो आविर्भाव तिथि सेटा को बहुत लोक जानती, बहुत लोक समस्त धूमधाम पालन करती, कारण माया महामाया अधीन समस्त अच्छा भौतिक जगत रे समस्ते बंदे कि अच्छा माया महामाया अधीन तेणु महामाया विषय समस्त कि जानती। एमती कि भाव में मोहित हो रही भगवान ग्रहण करती ना से शाक्त कहा जाए महामाया से कहते देवी ही सबकि प्रकृति ही सबकि माँ ही सबकि ये प्रकृति बा शक्ति ही सबकि शाक्त भी कह जाए से शाक्त ये शक्ति में मोहित हो जाती किंतु कहार से शक्ति से विषय से धारणा न था से भावती शक्ति ही सबकि शक्ति ही सबकि रही से ही भगवान से ही शक्ति किंतु शक्तिमान विषय किसी धारणा न था तेणु शाक्त शाक्त उभरे उपर आने ये जो पंच उपासन बोली कह जाए शंकराचार्य से कहती भगवान होकर कौन सी रूप ना निराकार तेणु से निराकार को आम ध्यान करें से सब विभिन्न जो भगवान विभिन्न आकार रही से आकार को धारण कले धारणा कर स्मरण करवा जो अग्रसर हवा तो अंतिम से ही निराकार विषय जापर तेणु ये शाक्त जो मैंने शक्ति उपासना करते से शाक्त कह जाए तेणु जो मैंने गणेश उपासना करती से गणपत्य कह जाए गणपत्य शाक्त गणपत्य एवं सूर्य उपासक सूर्य सौरी सौरी सूर्य उपासक से रही शिवजी उपासक शिवजी उपासक एवं पंचम पंचम उपासन हो विष्णुकर तेणु यही भाव में ये पंच उपासन रही शंकराचार्य मत से जेहेतु मायावाद स्थापन करती भगवान आदेश रे तेणु तर मतावलंबी मैंने कहते यही पंच उपासना करने द्वारा आस्ते आस्ते आम भगवान निराकार प्रती आम चिंता करपर अंतिम जो भगवान विषय जाणी से उपासना आवश्यकता ना विष्णु उपासना मत दरकार ना जो सीढ़ी सहित तुलना करीढ़ी आम चढ़ीगले पहाच उपरको छात उपरको आ सीढ़ी आवश्यकता न था से भाव में ये पंच उपासना रही तेणु जहाँ हुए जो महामाया अधीन समस्त रही न तदशी पृथ्वीयांग बा देवी देवी सुबा पुनः सत्यंग प्रकृति जाय मुक्त ही यदि भी सिविगुण भगवद गीतार भगवान द्वितीय अध्याय आरंभ करी अष्टादश अध्याय पर्यंत ये त्रिगुण विषय कहते द्वितीय अध्याय आरंभ करी कहले अर्जुन ये वेदरे ये त्रिगुण विषय कहुच त्रैविद्या त्रिगुणीय विषय वेदा निस्त्रैगुण भवार्जुन ये वेदरे ये तीन गुण विषय कहुच भाव में तीन गुण विषय भगवान कह आरंभ कले द्वितीय अध्याय आरंभ करी अष्टादश अध्याय पर्यंत कही कही अंतिम कहले जे के त्रिगुण विषय कहबि अर्जुन एति जाणी रख न तदस्ति पृथ्वीयांग बा दिवि देवी सुभा पुनः सत्यंग प्रकृति जय मुक्त यदि भी सै त्रिगुण एमती किसी वस्तु ना एमती किसी जीव ना जे ए त्रिगुण रु मुक्त न तद अस्ति पृथ्वीयांग बा पृथ्वी हो देवलोक होकोसी लोक ब्रह्मलोक पर्यंत परमेश ब्रह्मलोक पर्यंत आ ब्रह्म भुवनालोक पुनरावर्तन अर्जुन ब्रह्मलोक पर्यंत ये त्रिगुण रही तेणु नदशी पृथ्वीयांग बा देवी देवी सुभापन सत्यंग प्रकृति जय मुक्त यही सत्य जो प्रकृति जो रही त्रिगुण रु कहीं मुक्त नुहति यदि भी सै त्रिविगुण समय त्रिगुण भितर रही तेणु ये हूँ महामाया अधीन समस्त रही समस्त बंदी अवस्था रही जोगमाया विषय खूब क्वचित लोक जानती तेणु जोगमाया विषय जो मैंने जानापी चाहते आग्रह जो मैंने जानते से मैंने प्रकृत में बद्ध जीव नुहति जय श्री राधा मदन मंडी से मुक्त जीव ये चारि कुमार ये मुक्त जीव तेणु से जोगमाया अधीन अच्छा जोगमाया जोगमाया आरब्ध जोगमाया अधीन अच्छा पृथ्वी पृष्ठ थे से त्रिगुण भितर न था महात्मा कह जाए महात्मानस्तु मां पार्थ दैवीं प्रकृतिमाश्रिता वदन्ति अन्यन मनसो ज्ञान्त्वा भूतादिमव्ययम्। महात्मा को आम देखिकी जानपरिया ना चक्षुरे जानपरिया ना जो मान दिव्य चक्षु अच्छे से देखिपर ना कि देखिपर ना जानपर ना अंतपक्ष कर्ण मध्यम जानपर आम श्री श्रीमंत गौरवंद स्वामी महाराज कहती साधु को केमी जानवा महात्मा को ना महात्मा को कर्ण मध्यम जानवा से जो कथा कहे भगवान कथा ही कहे। हरे कृष्णा 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 हरे 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 राम 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 हरे हरे। भगवान की कथा ही कहे महात्मा से मांग पार्थ दैवी प्रकृति में आश्रिता महात्मा मैंने से मैंने योग मायार अधीन था दैवी प्रकृति में आश्रिता तेणु तक लक्षण हो भजती अन्य मनुष्य आउ मन अन्य किसी चिंता तक ना केवल एकमात्र चिंता हूँ भगवान तांकर भजन करसन से माने ज्ञान्त्वा भूतादिम अभयम्। तेणु ये भौतिक जगत रे जहाँ सब अच्छी ये सबू से अभय भगवान ठारु आसचंती भावी महात्मा से माने होचंती महात्मा। तेणु तांकर लक्ष्य तू शब्द व्यवहार करला काहेकि ना ता अन्य माने समस्ते बद्धात्मा मुगासा मुगकर्माण मुग ज्ञान विचेतस राक्षसिंग महासुरी चैव प्रकृति मोहिनी सीता भगवदगीता नवबोधारे भगवान कहते हैं समस्ते ये महामाया के अधीन अच्छा तेणु से मैंने भगवान शरण में जापार तेणु तक जिते सब आशा रही है सब विफल हो जाऊँगी मोघ आशा जिते सब कर्म करक्लांत परिश्रम करा मोघ कर्माण से कर्मर फल प्राप्त हो पारे ना जदि पाइबे से भौतिक जगत ही घूरी बुलू मोघ कर्माण अंत पक्षे जो मैंने जो कर्मकांड धारा रे जो बेदरे कर्मकांड कथा रही यदि भगवान भक्ति आचरण न करिवे ताले से कर्मर फल जो स्वर्ग लोक से प्राप्ति हो पारे ना मोघ आशा मोघ कर्माण मोघ ज्ञान जिते ज्ञान थी भगवान संबंध ज्ञान ना मैंने ज्ञान विफल मोघ ज्ञान बा ज्ञान जो अंतिम फल मुक्ति से मुक्ति प्राप्त हो पारे ना कारण भगवान भक्ति से अंतर पक्ष जो मैंने ज्ञान विषय भक्ति करते ही मुक्ति प्राप्त हो पारे ना मुक्ति पाई ना मोघ ज्ञान विचेत सर चेतना एत उन्नत नुह राक्षसी महासुरी कहीं ना यही राक्षसी जो आसुरी प्रकृति रही जो राक्षसी आसुरी प्रकृति को आसवे यही जय एवं विजय राक्षसी असुरी प्रकृति को आसवे राक्षसी आसुरी चाहब प्रकृति मोहिनी श्रीता ये मोहिनी प्रकृति में समस्त रहिबे किंतु जय एवं विजय जदियों राक्षसी मोहिनी प्रकृति के आसवे किंतु से भगवान को भूलिबे नाही बद्ध जीव भगवान को भूली जाऊ भगवान किए अच्छा बोली से जानपार ना भगवान नहांती बोली से कहते एक सबकि शक्ति प्रकृति ही सबकि प्रकृति किंतु ये जो जय विजय आसवे ये मोहिनी प्रकृति के आसिले से भगवान को भूलिबे ना किंतु भगवान को अनुकूल भाव में भजन करेंगे ना प्रतिकूल भाव भजन करेंगे शत्रु भाव भजन करेंगे तो नारद मुनि कहते से कथा भागवत सप्तम स्कंध प्रथम अध्याय युधिष्ठिर महाराज आश्चर्य हो गले युधिष्ठिर महाराज जो राजस्व यज्ञ जो भगवान को बहुत निंदा करते शिशुपाल जय विजय कृति जड़े शिशुपाल द्वापर युगरे से शिशुपाल हो आसते तेणु अन्य समस्ते बहुत असहिष्णु हो जाते समस्ते चाहते हत्या करने कि भगवान अटक रखिले तो शिशुपाल अपमान शहटी अपमान करदे भगवान को भगवान समस्त सामन सुदर्शन चक्र द्वारा तार शिरोच्छेद कले पांडव निर्जला एकादशी जो पांडव मैंने सीट थे आज निर्जला एकादशी से पांडव मैंने सीट अच्छा युधिष्ठ महाराज भीम इत्यादि से पांडव मान सामन यही भगवान नारद ए भगवान कौन कले सुदर्शन चक्र रे तार शिरोच्छेदन कले शिशुपाल तेणु समस्त सामने बहुत से जो राजस्व यज्ञ हूँ बहुत उन्नत यज्ञ जो थी कि देवता मैंने आसती त्रिलोकर अधिपति सी हे जी राजस्व यज्ञ करेंगे वरुण थे राजस्व यज्ञ तेणु बर्तमान युधिष्ठिर महाराज करुँच ତେଣୁ ଦେବାଦେବୀ ଇତ୍ୟାଦି ସମସ୍ତ ସବୁ ଆସିଛନ୍ତି, ମୁନି ଋଷି ଇତ୍ୟାଦି ସବୁ ତ୍ରିଲୋକରୁ ସବୁ ଆସିଛନ୍ତି, ଏବଂ ସମସ୍ତଙ୍କ ସାମ୍ନାରେ ସେ ଶିଶୁପାଳର ଶରୀରରୁ ଗୋଟେ ଜ୍ୟୋତି ବାହାରି ଭଗବାନଙ୍କ ଶରୀରରେ ମିଶିଗଲା। ସେ ଏଇ ଜୟ ବିଜୟଙ୍କୁ ଯେତେବେଳେ ଜାଣେ ଶତ୍ରୁ ଭାବରେ ଚିନ୍ତା କରୁଥିଲେ, ତେଣୁ ଏଇଟା ଯୁଧିଷ୍ଠ ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ। ଯୁଧିଷ୍ଠ ମହାରାଜ କହିଲେ ଯେ ଏ ଯଜ୍ଞ କହିଲେ ଭଗବାନ କଥା ହେବ, ଯଜ୍ଞ କହିଲେ ଭଗବାନ କଥା, ରାଜସ୍ୱ ଯଜ୍ଞରେ ନାରଦ ମୁନି ଭଗବାନ କଥା କହିଛନ୍ତି, ଏ ସପ୍ତମ ସ୍କନ୍ଦ ଆସିବ, ଏଥିରେ ଭଗବାନ କଥା ଆସିବ, ଭଗବାନ ନୃସିଂହଦେବ ରୂପରେ ଆସି ତାଙ୍କ ଯେଉଁ ଲୀଳା କରିଛନ୍ତି ଏଇ ସପ୍ତମ ସ୍କନ୍ଦର କଥା ଆସିବ ଏ ରାଜସ୍ୱ ଯଜ୍ଞରେ। ତେଣୁ ଯୁଧିଷ୍ଠ ମହାରାଜ ପ୍ରଶ୍ନ ପଚାରିଲେ ଯେ ଇଏ ଯେଉଁ ଶିଶୁପାଳ ଇଏ ଜନ୍ମରୁ ଯେତେବେଳେ ଠିକ୍ ଭାବରେ କଥା କହିପାରୁନଥିଲେ ସେତେବେଳଠୁ ସେ କୃଷ୍ଣଙ୍କ ବିରୁଦ୍ଧରେ କହୁଥିଲେ, ତେଣୁ ଅନ୍ତତଃ ପକ୍ଷେ ତାଙ୍କ ଜୁହାରେ ଶ୍ୱେତକୋଷ୍ଠ ହେଇଯିବା କଥା, କାହିଁକି ନା ଯେଉଁ ବେଣ ରାଜା ଥିଲେ ସେ ଭଗବାନ ବିରୁଦ୍ଧ କରି ସେ ନର୍କକୁ ଯାଉଥିଲେ, ଅବଶ୍ୟ ସେ ଉଦ୍ଧାର ପାଇଥିଲେ, ତାଙ୍କର ପୁତ୍ର ପୃଥ୍ୱୀ ମହାରାଜ ତାଙ୍କୁ ଉଦ୍ଧାର କରିଥିଲେ, ନହେଲେ ସେ ନର୍କକୁ ଯାଉଥିଲେ। କିନ୍ତୁ ଇଏ କେମିତି ଏଭଳି ଭାବରେ ସାହାଯ୍ୟ ମୁକ୍ତି ପ୍ରାପ୍ତ ହେଲେ, ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସେହି ପ୍ରଶ୍ନର ଉତ୍ତରରେ ନାରଦ ମୁନି କହୁଥିଲେ ଯେ ଯଥା ବୈରାଣୁବନ୍ଧେନ ମନୁଷ୍ୟା ମର୍ତ୍ତ୍ୟା ତନ୍ମୟତାମ ଇହ ନ ତଥା ବାସୁଦେବସ୍ୟ ମହିମା ନ ତଥା ବାସୁଦେବସ୍ୟ, ଯେଭଳି ଭାବରେ ଜନ୍ ବୈରାଣୁବନ୍ଧେନ ଶତ୍ରୁ ଭାବରେ ଜଣେ ଯଦି ଚିନ୍ତା କରିବ, ଯଥା ବୈରାଣୁବନ୍ଧେନ ମର୍ତ୍ତ୍ୟ ତନ୍ମୟତାମ ଇହ ମର୍ତ୍ତ୍ୟ ଲୋକରେ ଜଣେ ଯେତେବେଳେ ବୈରଭାବରେ ଭଗବାନଙ୍କୁ ସେ ଚିନ୍ତା କରିବ, ମର୍ତ୍ତ୍ୟାନୁବନ୍ଧନ ନ ତଥା ଭକ୍ତି ଯୋଗେନ ଭକ୍ତି ଯୋଗରେ ସେଭଳି ଜଣେ ହେଇପାରିବ ନାହିଁ, ତନ୍ମୟତା ପ୍ରାପ୍ତ ହୋଇପାରିବ ନାହିଁ। ଇତିମେ ନିଶ୍ଚିତାଙ୍ଗମତି ଇଏ ମୋର ନିଶ୍ଚିନ୍ତ ମତି, ଏ କଥା କହୁଛନ୍ତି ନାରଦ ମୁନି। ତେଣୁ ଆମେ କହିବା ଆମେ ଶତ୍ରୁ ଭାବରେ ଭଗବାନଙ୍କୁ ଭୋଜନ କରିବା, ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହିଛନ୍ତି ଯେ ନାରଦ ମୁନି ଜଣେ ଭକ୍ତ ହିସାବରେ ସେ ନିଜକୁ ନଗଣ୍ୟ ବୋଲି ଭାବିକରି କହୁଛନ୍ତି, କିନ୍ତୁ ପ୍ରକୃତରେ ପ୍ରତିକୂଳ ଭାବରେ ଭକ୍ତି କରିବା ପାଇଁ କୁହାଯାଏ ନାହିଁ। ଆନୁକୂଲ୍ୟନ ଭକ୍ତି ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମା, ଆନୁକୂଲ୍ୟ ଭାବରେ ଭକ୍ତି ଯଦି କରିବା ସେ ହେଉଛି ଶ୍ରେଷ୍ଠ ଭକ୍ତି, ଭଗବାନଙ୍କୁ ଭଜନ କରିବା। ତେଣୁ ଏଇଭଳି ଭାବରେ ଶତ୍ରୁ ଭାବରେ ସେ ଭଗବାନ ଚିନ୍ତା କରୁଥିଲେ, ମିତ୍ର ଭାବରେ ବା ଅନୁକୂଳ ଭାବରେ ଭଗବାନ ଚିନ୍ତା କରୁନଥିଲେ। କିନ୍ତୁ ସାଧାରଣତଃ ଯେଉଁମାନେ ଏ ମହାମାୟାଙ୍କ ଅଧୀନରେ ଅଛନ୍ତି ସେମାନେ ସମସ୍ତେ ଭଗବାନଙ୍କୁ ଭୁଲି ଯାଇଛନ୍ତି, ତେଣୁ ମହା ଏଇଟା କୁହାଗଲା ଯେ ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେତସ ରାକ୍ଷସୀ ମହାସୁରୀ ଚାହିଁବ ପ୍ରକୃତି ମୋହିନୀ ସୀତା, ଏ ମୋହିନୀ ପ୍ରକୃତି ଅଧୀନରେ ସମସ୍ତେ ମୋହିତ ହୋଇକି ରହିଛନ୍ତି। ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ ପରୋପି ମନୁତେନ ଅର୍ଥମ ତତ୍କୃତ ଚାବି ପଦ୍ଧତି। ବ୍ୟାସଦେବ ମଧ୍ୟ ଭାଗବତ ରଚନା କରିବା ସମୟରେ ଭକ୍ତି ଯୋଗରେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ସେତେବେଳେ ଏଇ ମୋହିନୀ ପ୍ରକୃତି ବା ମହାମାୟା ଶକ୍ତି ଯେଉଁ ରହିଛନ୍ତି ବହିରଙ୍ଗା ପ୍ରକୃତି ଭଗବାନଙ୍କର ତାଙ୍କୁ ଦର୍ଶନ କଲେ, ଭଗବାନ ପଛପଟେ ଦର୍ଶନ କଲେ, ମାୟାଙ୍କ ତଦପା ଶ୍ରେୟମ୍। ତେଣୁ ସେ ମାୟା ଜୟା ସମ୍ମୋହିତ ଜୀବ ସମସ୍ତ ଜୀବଙ୍କୁ ମୋହିତ କରି ରଖିଛନ୍ତି, ଆତ୍ମାନଂ ତ୍ରିଗୁଣାତ୍ମକମ୍ ତାଙ୍କର ଯେଉଁ ତ୍ରିଗୁଣାତ୍ମକ ମାୟା ଦ୍ୱାରା ସମସ୍ତଙ୍କୁ ବନ୍ଦୀ କରି ରଖିଛନ୍ତି। ତେଣୁ ତ୍ରିଗୁଣାତ୍ମକମ୍ ପରୋପି ମନୁଚେନ ଅର୍ଥମ୍, ଯଦିଓ ଜୀବମାନେ ସେମାନେ ହେଉଛନ୍ତି ଉନ୍ନତ ଶକ୍ତି ଭଗବାନଙ୍କର, ସେମାନେ ପ୍ରକୃତରେ ଯୋଗମାୟାଙ୍କ ଅଧୀନରେ ରହିବା କଥା, କିନ୍ତୁ ସେମାନେ ମହାମାୟାଙ୍କ ଅଧୀନରେ ରହିଛନ୍ତି, ଇଏ ହେଉଛି ଅନର୍ଥ, ପରୋପି ମନୁତେନ ଅର୍ଥମ୍। ତେଣୁ ତତ୍କୃତମ୍ ଚାବି ପଦ୍ଧତି, ସେହି ତ୍ରିଗୁଣ ଅଧୀନରେ ସେମାନେ ରହି ବନ୍ଦୀ ହୋଇକି ରହିଛନ୍ତି। ତେଣୁ ଏ ଯେଉଁ ଅନର୍ଥ ହୋଇଯାଇଛି ଇଏ ଗୋଟେ ଭବ ରୋଗ। ଅନର୍ଥ ଓ ଉପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷେ, ଏଇ ଅନର୍ଥକୁ କେମିତି ଦୂର କରାଯିବ, ତେଣୁ ଇଏ ଜାଣିଛନ୍ତି ସାଧୁ ବୈଦ୍ୟ ଏଇ ବ୍ୟାସଦେବ, ସେ ଜାଣୁଛନ୍ତି ଯଦି ଆମେ ଜଣେ ଭକ୍ତି କରିପାରିବ ଭଗବାନ ଅଧକ୍ଷେଜ ଯିଏ ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ, ଅକ୍ଷେଜ ଯେଉଁ ଜ୍ଞାନ ରହିଛି ତାର ଉର୍ଦ୍ଧ୍ୱରେ ଯିଏ ସେ ଭଗବାନ ସେ ଅଧକ୍ଷେଜ, ତାଙ୍କୁ ଯଦି ଆମେ ଭକ୍ତି କରିପାରିବା ଭକ୍ତି ଯୋଗ ମଧୁକ୍ଷେ, ଲୋକସ୍ୟ ଜାଣନ୍ତୁ ଏଇଟା ଲୋକମାନେ ଜାଣନ୍ତି ନାହିଁ, ମୁଁ ବନ୍ଦୀ ହୋଇକି ରହିଛନ୍ତି ସେମାନେ କେମିତି ଜାଣିବେ ମୁକ୍ତି, ସେମାନେ ତ ଜାଣିନାହାନ୍ତି ସେମାନେ ବନ୍ଦୀ ହୋଇକି ଅଛନ୍ତି ବୋଲି, ସେମାନେ କହୁଛନ୍ତି ସେ ମୁକ୍ତ,
ପାଶ୍ଚାତ୍ୟ ଦାର୍ଶନିକ ସେ କଥା କହୁଥିଲେ, ଏ ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେୟାର୍ ଇଜ୍ ଇନ୍ ଚେନ୍ ବୋଲି କହିଛନ୍ତି ସେ। ଜଣେ ମନୁଷ୍ୟ ଯେତେବେଳେ ଜନ୍ମ ହେଉଛି ସେ ମୁକ୍ତ ଭାବରେ ଜନ୍ମଗ୍ରହଣ କରୁଛି, କିନ୍ତୁ ମୁକ୍ତ ଭାବରେ ଜଣେ ମନୁଷ୍ୟ ଜନ୍ମଗ୍ରହଣ କରୁନାହିଁ। କର୍ମଣା ଦୈବ ନେତ୍ରେଣ ଜନ୍ତୁର ଦେହ ପ୍ରତ୍ୟୟ, ସେ ଯେଉଁ ଜନ୍ମ ନେଉଛି, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତଶ୍ରୀ ଏ ସବୁକିଛି ତାର କର୍ମବନ୍ଧନର ଦ୍ୱାରା ସେ ପ୍ରାପ୍ତ ହେଉଛି। ତେଣୁ ଲୋକମାନେ ଏଇଟା ଜାଣିନାହାନ୍ତି, ଲୋକ ସେ ଅଜାଣନ୍ତୁ, କିନ୍ତୁ ବିଦ୍ୱାନ ବ୍ୟାସଦେବ ବିଦ୍ୱାନ ସେ ଜାଣନ୍ତି ଏ ଭବରୋଗରୁ କେମିତି ଜଣେ ମୁକ୍ତ ହୋଇପାରିବ, ଏଇ ବନ୍ଦୀ ଅବସ୍ଥାରୁ ଜଣେ କେମିତି ମୁକ୍ତ ହୋଇପାରିବ। ତେଣୁ ଭକ୍ତି ଯୋଗ ଲୋକସ୍ୟ ଆଜାଣ ବିଦ୍ୱାନ ଚକ୍ରେ ସାତତ ସଂଗୀତା, ଏହି ବିଦ୍ୱାନ ଯେ ବ୍ୟାସଦେବ ଏ ସାତତ ସଂଗୀତାକୁ ରଚନା କଲେ, ଏ ଭାଗବତଙ୍କୁ ରଚନା କଲେ। ତେଣୁ ଭାଗବତମ ଏଭଳି ଶାସ୍ତ୍ର ଯଶ୍ୟାଙ୍ଗ ଏଇ ସୁରେ ମାଣାୟାମ, କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ପୂର୍ଣ୍ଣ ଭାବରେ ଶୁଣିନାହାନ୍ତି, କିଛି ଅସୁବିଧା ନାହିଁ, କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି। ତାହେଲେ କ'ଣ ହେବ ନା, କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପଦତେ, ଯେଉଁ ପୂର୍ଣ୍ଣ ପୁରୁଷଙ୍କୁ ଦେଖିଲେ ସିଏ ହେଉଛନ୍ତି କୃଷ୍ଣ, ସିଏ ହେଉଛନ୍ତି ଭଗବାନ, ତାଙ୍କ ପ୍ରତି ଭକ୍ତି ଆସିବ। ଏ ଯେଉଁ ଭକ୍ତିର ମୁଖ୍ୟ ଲକ୍ଷଣ ହେଉଛି ପ୍ରେମ, କୃଷ୍ଣ ପ୍ରେମ। ଗୌଣ ଲକ୍ଷଣ ହେଉଛି ଶୋକ ମୋହ ଭୟ ପାହା, ଶୋକ ମୋହ ଭୟକୁ ଦୂର କରିଦେବ। ଭୌତିକ ଜଗତରେ ସମସ୍ତେ ଏଇ ତିନୋଟିରେ ଏଇ ଭବରୋଗ ଭୋଗ କରୁଛନ୍ତି। ଶୋକ ଅତୀତ ପାଇଁ ଶୋକ, ବର୍ତ୍ତମାନ ପାଇଁ ମୋହ, ଭବିଷ୍ୟତ ପାଇଁ ଭୟ, ଏଇ ତିନୋଟି ଜିନିଷ ରହିଛି, ଶୋକ ମୋହ ଭୟ ତିନୋଟି, ଇଏ ହେଉଛି ଭବରୋଗର ଲକ୍ଷଣ। ତେଣୁ ମହାମାୟାଙ୍କ ଅଧୀନରେ ଯେଉଁମାନେ ଅଛନ୍ତି ସେମାନେ ଏଇ ଶୋକ ମୋହ ଭୟରେ ରହୁଛନ୍ତି, କିନ୍ତୁ ଯୋଗମାୟାଙ୍କ ଅଧୀନରେ ଯେଉଁମାନେ ଯିବେ, ଏଇ ଭାଗବତ ଅଧ୍ୟୟନ କଲେ ଜଣେ ଯୋଗମାୟାଙ୍କ ଅଧୀନକୁ ଆସିଯିବେ, ମୁକ୍ତ ବନ୍ଦୀ ଅବସ୍ଥାରେ ମୁକ୍ତ ଅବସ୍ଥା ହୋଇଯିବ ତାଙ୍କର। ତେଣୁ ଯେଉଁ କୁହାଯାଇଛି ଭାଗବତମରେ ତାପତ୍ରୟ ଉନ୍ମିଳନ, ଜଣେ ଯେତେବେଳେ ଭାଗବତ ପାଠ କରୁଛନ୍ତି ସେମାନେ ଏଇ ବନ୍ଦୀ ଅବସ୍ଥାରୁ ମୁକ୍ତ ଅବସ୍ଥାକୁ ଆସୁଛନ୍ତି, ତେଣୁ ତାଙ୍କର ତାପତ୍ରୟ ସେମାନେ ମୁକ୍ତ ହୋଇଯାଉଛନ୍ତି। ତାପତ୍ରୟ ଉନ୍ମିଳନ ଏଇ ଭାଗବତ ପ୍ରଥମେ ଏଇ ଶ୍ଲୋକଟି କୁହାହେଉଛି, ଧର୍ମ ପ୍ରଜିତ କୈତପତ୍ର ପରମ ନିର୍ମତ ଶରଣାଂ ସତାମ ବେଦ୍ୟମ ବାସ୍ତମତ୍ର ବସ୍ତୁ ଶ୍ରୀବଦମ ତାପତ୍ର ଉନ୍ମିଳନ। ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରିଣୀଶ୍ୱର ସଦ୍ୟ ହୃଦୟ ବର୍ଜ୍ୟ ତତ୍ର ପୃଥିବୀ ଶୁଶ୍ରୁଷୁବି ତତ୍କ୍ଷଣାତ୍। ଏ ମଙ୍ଗଳାଚରଣର ଏ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ, ଏଥିରେ ଅତ୍ର ଶବ୍ଦ ତିନିଥର କୁହାଯାଇଛି, କାରଣ ଏଭଳି ଭାଗବତମ ଶାସ୍ତ୍ର ଆଉ କୌଣସି ଶାସ୍ତ୍ର ନୁହଁ, ସହିତ ଭାଗବତମ ଶାସ୍ତ୍ର ସହିତ ଆଉ କୌଣସି ଶାସ୍ତ୍ର ତୁଳନୀୟ ନୁହଁ, ଅତ୍ର ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଇ ଯେଉଁ ଯୋଗମାୟାଙ୍କ ଅଧୀନରେ ଆସିବେ, ଏ ଭାଗବତ ଅଧ୍ୟୟନ କଲେ ଜଣେ ଯୋଗମାୟାଙ୍କ ବିଷୟରେ ଜାଣିପାରିବେ, ତାଙ୍କ ଅଧୀନରେ ଆସିପାରିବେ। ତେଣୁ ଇଏ ଯେଉଁ ଜ୍ଞାନ ଶକ୍ତିର ଅବତାର ଭଗବାନଙ୍କର, ସେ ସେଇ ମାୟା ଅଧୀନରେ ନଥାଇ ସେ ହେଉଛନ୍ତି ଯୋଗମାୟାଙ୍କ ଅଧୀନରେ ଅଛନ୍ତି, ଏକଥା ବର୍ତ୍ତମାନ କହୁଛନ୍ତି ମୈତ୍ରମୁନି କହୁଛନ୍ତି ବିଦୁରଙ୍କୁ, ତେ ଯୋଗମାୟାରବ୍ଧ ସେଇ ଯେଉଁ ଚାରିଜଣ ଚାରି କୁମାର ସେମାନଙ୍କର ଯୋଗମାୟାଙ୍କ ଅଧୀନରେ ଯେଉଁ ଆରବ୍ଧ ଆରବ୍ଧ ହେଲେ ପ୍ରକାଶ ପାଇଲା, ତାଙ୍କର ଯୋଗମାୟାର ଯେଉଁ ଲକ୍ଷଣ ସବୁ ରହିଛି ସେ ସବୁ ପ୍ରକାଶ ପାଇଲା ଆରବ୍ଧ। ପାରମେଷ୍ଠ୍ୟଂ ମହୋଦୟଂ ମହାଉଦୟ ମହାଭାଗ୍ୟ ପ୍ରାପ୍ତ ହେଲେ ସେମାନେ ପାରମେଷ୍ଠ୍ୟଂ, ଏ ପାରମେଷ୍ଠ୍ୟଙ୍କୁ ସାଧାରଣତଃ କୁହାଯାଏ ବ୍ରହ୍ମାଙ୍କୁ ପାରମେଷ୍ଠ ବୋଲି କୁହାଯାଏ ବ୍ରହ୍ମା, କାରଣ ଏ ଭୌତିକ ଜଗତରେ ଯେତେ ଐଶ୍ୱର୍ଯ୍ୟ ଅଛି ସବୁଠାରୁ ଶ୍ରେଷ୍ଠ ଐଶ୍ୱର୍ଯ୍ୟ ହେଉଛନ୍ତି ତାଙ୍କର, ପରମ ଐଶ୍ୱର୍ଯ୍ୟ ରହିଛି ସେଠି ପାରମେଷ୍ଠ ବୋଲି ତାଙ୍କୁ କୁହାଯାଉଛି ବ୍ରହ୍ମା। ସେଥିପାଇଁ ପାରମେଷ୍ଠ ପଦବୀ କୁହାଯାଇଛି, ସେ ପାରମେଷ୍ଠ ଭକ୍ତମାନେ ପ୍ରାର୍ଥନା କରନ୍ତି ନ ସ୍ୱର୍ଗଂ ନ ପାରମେଷ୍ଠ୍ୟଂ ନ ସାର୍ବଭୌମଂ ନ ରସାଧିପତ୍ୟଂ ନ ଯୋଗ ସିଦ୍ଧିଂ ଅପୁନର୍ଭବଂ ବା ସମଞ୍ଜସ୍ୟତ୍ୱାଂ ବିରହା କାଙ୍କ୍ଷେ। ଏ ଶ୍ଳୋକଟି ଦୁଇଥର କୁହାଯାଇଛି, ଆମର ବୃତ୍ରାସୁର କହିଛନ୍ତି ଏ ଶ୍ଳୋକଟି ଏବଂ କାଳିୟ ପତ୍ନୀମାନେ ମଧ୍ୟ କହିଛନ୍ତି, ନ ନାକପୃଷ୍ଠଂ ନ ପାରମେଷ୍ଠ୍ୟଂ ନ ସାର୍ବଭୌମ୍ୟଂ ନ ରସାଧିପତ୍ୟଂ ନ ଯୋଗ ସିଦ୍ଧିଂ ଅପୁନର୍ଭବଂ ବା। ଶେଷ ପଦରେ ଟିକେ ପରିବର୍ତ୍ତିତ ହୋଇଛି, ତେଣୁ ଇଏ ଯେଉଁମାନେ तत् पादरज प्रपन्ना बोलि कहि दशम स्कन्ध षोह अध्याय एटा कार्यकर पत्नी मैंने कही न नाकपृष्ठम कहले स्वर्ग स्वर्गर गोटे नाम होती नाक तेणु ये नाकपृष्ठम जो स्वर्ग स्वर्ग को मत से चाहती ना साधारणतः जो मैंने वेदर कर्मकांड धारा प्रति आकृष्ट आकृष्ट होता से कमी स्वर्ग को जी से चिंता करती वेदर त्रैविद्या मांग समुपा पूत पापा जज्ञ दृष्टा स्वर्गति प्रार्थ्यंते ते पुण्यमा आसाद्य श्रृणते लोकम अश्नति दिव्यान् दिव्यदेव भोगान् भगवद्गीता नवमध्याय भगवान कथा कहते यही वेद जो मैंने अध्ययन करती वेद तीनोटी कांड जो रही कर्मकांड धारा प्रति से आकर्षित ही से सब यज्ञ करती जो यज्ञ फल से स्वर्गलोक को प्रार्थना करती स्वर्गलोक उन्नत होगापी कि जो मैंने भक्त से चाहती ना नाकपृष्टम न पारमेष्टम न तो सार्वभौम्यम सार्वभौम्यम कहले पृथ्वीपृष्ठ जो राजा पृथ्वीपृष्ठ भूमि समस्त भूमि जो राजा है सार्वभौम सेटा मत से चाहती ना एवं न पारमेष्टम ये ब्रह्मपद ब्रह्मपद हिरण्यकशिपु जो आसवे विजय विजय हिरण्यकशिपु जी हे से पारमेष्टि पद प्राप्त होने चेष्टा करते ब्रह्मांकर पद प्राप्त होने चाहते न पारमेष्टम कि जो भक्त से किसी चाहते पारमेष्टम से चाहती ना ब्रह्मलोक उन्नत होने से चाहती ना शिवजी कहते जो मैंने शहे जन्म धरी तांकर स्वधर्म को पालन करेंगे से पारमेष्टि पद प्राप्त होते स्वधर्मनिष्ठ भगवत भागवत चतुर्थ स्कंद कहुई स्वधर्मनिष्ठ सतजन्म भी पुमान विरिचिता मेति तथा परंगीमा जड़े यदि शहे धर्म धरी शहे जन्म धरी स्वधर्म को पालन करेंगे तेल से ब्रह्मा पद प्राप्त होने योग्य हे तेणु जो कल्पर यह उपयुक्त जीव जन मिले ना से भगवान निजे ये ब्रह्मा पद धारण करती कई जीव ना उपयुक्त जीव ना वैकेंसी रहीगला वैकेंसी रहीगला लोक कैंडिडेट ना तेणु भगवान निजे ब्रह्मा पद ब्रह्मा एक आस ब्रह्मा पद पालन करती पारमेष्टि निजे रुहति तेणु न पारमेश न न रसाधिपत्यम नीचतर नीच जो लोक सब रही से बहुत ऐश्वर्य रही रसाधिपत्यम रसातल इत्यादि सब रही पाताल इत्यादि रसातल से बहुत ऐश्वर्य रही जमे शुद्ध भक्त से चाहती ना न योग सिद्धि एमती कि अष्टांग योग सिद्धि से चाहती ना बहुत अद्भुत कार्य करें योग सिद्धि प्राप्त हेले अपुनर्भवं बा एमती कि मुक्ति से चाहती ना कौ मैने ना बांछती इज्जत पाद रज प्रपन्ना जो मैंने भगवान पादपद्म को बांछना करती इच्छा करती जो मैंने प्राप्त होती तो छाड़ केवल जो मैंने इच्छा करती बांछती इज्जत पाद रज प्रपन्ना जो मैंने भगवान पादपद्म पादपद्म कूपा प्राप्त होने बांछना करती इच्छा करती से चाहती ना आज जो मैंने पादपद्म प्राप्त होती तो छाड़ तेणु ये महामाय अधीन जिते हाँ शिवजी जो कहले तथ परंगी माम ये शहे जन्म रु आहरी जो मैंने उन्नत लोक थे उन्नत पुण्य कार्य करेंगे तेल से शिवलोक प्राप्त हे शिवपद प्राप्त हो पारे ना कारण शिव होती भगवान विष्णु से तमगुण को अवतार आश्रय नहीं सी आसती से शिवरे परिणत हमें तेणु जन सी जीवतत्व नुहत शिवजी ब्रह्मा हो जीवतत्व तेणु ये जो मैंने आहरी उन्नत पुण्य कार्य करें शिवलोक को उन्नत हे शिवलोकर अधिवासी मैंने केन्नत यूर आम जाना तथा परंगी माम किंतु अव्याकृतोथ भागवत अथ वैष्णवम किंतु जन वैष्णव जी से पदंग जताहं विबुधा कड़ाते ताकर से ही जन्म से जो शरीर त्याग करती से मैंने सांगे सांगे भगवत धाम को जाती ये भगवान भक्त ये वैशिष्ट गोटे जन्म से भगवत धाम को चल जाए एत जन्म बीतवाक पड़े ना शह जन्म धरिकी जन पुण्य कले से ब्रह्मा प्राप्त हे आहरी अधिक पुण्य कले से शिवकर लोक को उन्नत हे कि गोटे जन्म जदि जन भक्ति आचरण करेंगे हरे कृष्णा
हरे कृष्णा 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 हरे हरे,
हरे राम 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 से भगवत धाम को प्राप्त हे जोगमाया अधीन आसीजे महामायार अधीन से मैंने जोगमाया अधीन जीवे कैलाश लोक मध्य महामाया अधीन जदिव शिवजी से मैंने शिवजी होती ये भौतिक जगत और चीर जगत ये मझामझी स्थान अच्छा सदा शिव से विष्णु रूप से रही भौतिक जगत आसती से शिव लोक शिव हिसाब से आसती तेणु तुम गुण को आश्रय कर जो आज चारि कुमार जोगमाया आरब्ध पारमेष्टि महोदयम पारमेष्टि ये पारमेष्टि कथा कह भगवान परमेश्वर भगवान कर ये जो जोगमाया यही अधीन रही तांकर महाउदय महाभाग्य उदय है कारण ता पूर्वर से यही भाव में आनंद प्राप्त हो पार ब्रह्मा आनंद से प्राप्त होते भौतिक जगत जिते आनंद अच्छी एमती कि पारमेष्टि ब्रह्मलोक पर्यटन जिते आनंद रही ब्रह्मलोकर आनंद विषय भगवान भगवद्गीता अष्टम अध्याय कहते ब्रह्मलोकर जो ऐश्वर्य रही केवल तर गोटे झलक देखे अर्जुन को जे सहस्र युग पर्यतम महर्जत ब्रह्मण विदु तर गोटे दिन आमर ये पृथ्वी पृष्ठ से 432 कोटी वर्ष हजार दिव्य युग यूर आम ऐश्वर्य विषय कल्पना करपर यही भाव में मस वर्ष होकर 100 वर्ष जीवन धारण करती से ब्रह्मा तेणु ये ब्रह्मलोक पर्यंत जो ऐश्वर्य रही ताठू आहरी उन्नत ऐश्वर्य हो भगवत धाम तेणु पारमेष्ट महोदयम जोगमाया अधीन जो मैंने रही से मैंने मुक्त जीव तांकर आनंद सब बढ़ी बढ़िका जाऊँगी भौतिक जगत जिते आनंद थी आद्यंत कौंतेय जो आनंद आदि अच्छी से आनंद अंत अच्छी आ ब्रह्म भुवनालोका पुनरावर्तन अर्जुन ब्रह्मलोक पर्यंत पुनरावृत्ति करने पड़ी पुण् आसा पड़ी अवश्य सब ब्रह्मा आसुना समस्त ब्रह्मलोक बासी मैंने आसुना जो मैंने भगवान भक्त ब्रह्मा लोक तीन प्रकार ब्रह्मा कही विश्वनाथ चक्रवर्ती ठाकुर भाष्य कहते जो कर्मी ब्रह्मा ज्ञानी ब्रह्मा आज भक्त ब्रह्मा जी भक्त ब्रह्मा से भगवत धाम को जीवे ज्ञानी ब्रह्मा जदिव ज्ञान जो ब्रह्मलोक जीवे बहुत जगत ऊर्ध को जीवे कि पतन रही आज कर्मी ब्रह्मा जी तर तो पतन हो पृथ्वी पृष्ठ को आसवे से भगवान भगवद्गीत अष्टम अध्याय कहते आ ब्रह्म भुवना लोका पुनरावर्तन अर्जुन पुणि थे आसवे से समस्त आसवे नहीं कि जो मैंने कर्मी कर्म मार्ग अच्छा से पड़ता तेणु यही भाव में जो आनंद प्राप्त होती चारि कुमार से ब्रह्म चिंतन करुले भौतिक जगत जिते आनंद अच्छी ताठू कोटि गुण अधिक आनंद हो ब्रह्मानंद ब्रह्मानंद बहुत आनंद प्राप्त होंगे किंतु ताठू आहरी कोटि गुण आनंद हो भगवान जो रूप गुण माधुरी इत्यादि जो रही नाम रूप गुण लीलें जो आनंद रोचे से आनंद ब्रह्मानंद आहरी कोटि गुण अधिक जोबले शिव आमर सुखदेव गोस्वामी जन्म मानने गर्भर आसिले बहुत काल पर्यटन रहीगले 15-16 वर्ष पर्यटन रहीगले माँ का गर्भ से तेणु भगवान जो आश्वासन देते से आसिले पृथ्वी पृष्ठ को आसे सांगे सांगे चलने प्रपज्ञा कर चलने बण को चलीगले तेणु से ब्रह्मचिंतन करुले ब्रह्मचिंतन करुले कि भगवान को विषय श्रवण कले तांकर पिता व्यासदेव तांकर शिष्य मानू यू केतोटी भागवत श्लोक शिखेकी पठाऊ से जो काठ आने को जाते से समय श्लोक सब आवृत्ति करुले अहो बकीज स्तन कालकूट जिघाशया पायदीय साधी लेभे गति कंगवा दयालु शरण ब्रजीम ये श्लोक सुखदेव शुणिले ये श्लोक आश्चर्य हो गले जो आनंद प्राप्त होते ब्रह्मानंद कोटि गुण आनंद प्राप्त हेले तेणु से आकर्षित होकर आसिले कौटी ये श्लोक सब रही ତେଣୁ ତାଙ୍କ ପିତାଙ୍କୁ ଆସି ଏ ଭାଗବତଙ୍କୁ ଅଧ୍ୟୟନ କଲେ। ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏକ ତ ସୁତ ଗୋସ୍ୱାମୀ କହୁଛନ୍ତି, ହରେର୍ ଗୁଣା କ୍ଷିପ୍ତ ମତି, ହରିଙ୍କର ଗୁଣ ଯେତେବେଳେ ଶୁଣିଲେ ଆକ୍ଷିପ୍ତ ହେଇକରି ଆସିଲେ। କିନ୍ତୁ ଜଣେ ସେ ଆଚାର୍ଯ୍ୟ ବିଶ୍ୱନାଥ ଚକ୍ରଟା କହୁଛନ୍ତି, ଧିଙ୍ଗ ମେ ମତି, ମୋର ମତିକୁ ଧିକ୍, ମୁଁ ଏତେ ଦିନ ପର୍ଯ୍ୟନ୍ତ ମୋର ସମୟ ନଷ୍ଟ କରିଦେଲି, ବ୍ରହ୍ମଚିନ୍ତନରେ ମୋର ସମୟ ନଷ୍ଟ କରିଦେଲି। କେତେ ଆନନ୍ଦ ଅଛି ଭଗବାନଙ୍କର ଚିନ୍ତାରେ, ଭଗବାନଙ୍କର ସ୍ମରଣରେ। ତେଣୁ ପରିନିଷ୍ଠିତ ହରେର୍ ଗୁଣା କ୍ଷିପ୍ତମତି, ଭଗବାନ ବାଦରାୟଣୀ, ବାଦରାୟଣୀ ଭଗବାନ ଭଳି ଗୁଣ ସେ ପ୍ରାପ୍ତ ହେଇଥିଲେ। ବାଦରାୟଣୀ କହିଲେ ସେ ଏଇ ସୁଖଦେବ ଗୋସ୍ୱାମୀ। ତେଣୁ ଭଗବାନ ବାଦରାୟଣୀ ଅଧ୍ୟୟନ ମହଦାଖ୍ୟାନ, ତେଣୁ ସେ ମହଦାଖ୍ୟାନ ଏ ଭାଗବତ ପାଠ କଲେ। ମହଦାଖ୍ୟାନ 18,000 ଶ୍ଳୋକ ସମ୍ବନ୍ଧୀୟ ଏଇ ଭାଗବତଙ୍କୁ ପାଠ କଲେ, ଅଧ୍ୟୟନ ଅଧ୍ୟୟନ କଲେ, ପିତାଙ୍କ ପାଖରେ ଆସି ପଢ଼ିଲେ ସେଇଟା। ତେଣୁ ନିତ୍ୟଂ ବିଷ୍ଣୁ ଜନ ପ୍ରିୟ, ଯେତେବେଳେ ସେ ଭାଗବତମ ପଢ଼ିଲେ ଭକ୍ତ ହେଇଗଲେ, ବିଷ୍ଣୁ ଜନକ ପ୍ରିୟ ହେଇଗଲେ ସିଏ। ଭାଇ ଯଦି ଭାଗବତମ କଥା କହିଲେ ବିଷ୍ଣୁ ଜନକ ପ୍ରିୟ ହେଇଗଲେ ସିଏ, ନିତ୍ୟ ସବୁବେଳ ପାଇଁ ସେ ବିଷ୍ଣୁ ଜନକ ପ୍ରିୟ ହେଇଗଲେ। ତେଣୁ ଆଜି ଚାରିକୁମାର ମଧ୍ୟ ସେଇଭଳି ଭାବରେ ସିଏ ମଧ୍ୟ ବ୍ରହ୍ମାନନ୍ଦରେ ରହୁଥିଲେ। ତେଣୁ ଆମ ପ୍ରଭୁପାଦ ମହାରାଜ କହନ୍ତି ଯେ ଏମିତି କୌଣସି ଶାସ୍ତ୍ରରେ ଆମେ କୌଣସି ପାଇବାନି ଏ ଘଟଣା ବା ଏଭଳି ଉଦାହରଣ ଯେ ଜଣେ ଭକ୍ତ ବ୍ରହ୍ମବାଦୀ ହେଇଛନ୍ତି। ଜଣେ ଭକ୍ତ ଯେ ଭଗବାନଙ୍କର ଭକ୍ତ ସେ ବ୍ରହ୍ମ ଚିନ୍ତନ କରୁଛନ୍ତି, ତାପରେ ଭକ୍ତ ଭକ୍ତି ଛାଡ଼ିକିରି ବ୍ରହ୍ମ ଚିନ୍ତନ କରୁଛନ୍ତି। ଅନ୍ୟପକ୍ଷରେ ଆମେ ଦେଖିବା ସବୁ ଉଦାହରଣ ରହିଛି, ଅନେକ ବ୍ରହ୍ମବାଦୀମାନେ ବ୍ରହ୍ମ ଚିନ୍ତନ କରୁଥିଲେ କିନ୍ତୁ ସିଏ ବ୍ରହ୍ମ ଚିନ୍ତନ ତ୍ୟାଗ କରି ଭଗବତ ଚିନ୍ତନ କରୁଛନ୍ତି, ଭକ୍ତି ଆଚରଣ କରିଛନ୍ତି। ଆମେ କହୁଥିଲୁ ସେ ଯେଉଁ ରହିଛନ୍ତି ମଧୁସୂଦନ ସରସ୍ୱତୀ ପାଦ, ସେ ଏଇ ବ୍ରହ୍ମ ଚିନ୍ତନ କରୁଥିଲେ, କିନ୍ତୁ ଥରେ ଯେତେବେଳେ ସେ ଭଗବାନ କୃପାପ୍ରାପ୍ତ ହେଲେ, ବୃନ୍ଦାବନକୁ ଯାଇଥିଲେ, ଭଗବାନଙ୍କ ଦର୍ଶନ କଲେ, ରୂପ ଅପୂର୍ବ ରୂପ ଦର୍ଶନ କଲେ, ବଂଶୀ ବିଭୂଷିତ କରାତ୍ ନବନୀରଦା ଭାତ ପୀତାମ୍ବରାତ ଅରୁଣବିମ୍ବ ଫଳାତ ଅଧରୋଷ୍ଠାତ ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖାତ ଅରବିନ୍ଦ ନେତ୍ରାତ କୃଷ୍ଣ କିମବି ପରମ ତତ୍ତ୍ୱ ମହମ ନ ଜାନେ। ଯେତେବେଳେ ମଧୁସୂଦନ ସରସ୍ୱତୀ ଫେରିଲେ, ଆଗରୁ ବ୍ରହ୍ମ ବ୍ରହ୍ମ ଖାଲି ହେଉଥିଲେ, କାଶୀରେ ରହୁଥିଲେ ସେ, ତାଙ୍କର ଶିଷ୍ୟମାନେ ମଧ୍ୟ ସେଇ ବ୍ରହ୍ମ ଚିନ୍ତନ କରୁଥିଲେ, ନୀତି ମାର୍ଗରେ ଅଗ୍ରସର ହେଉଥିଲେ। ବହୁତ କଷ୍ଟସାଧ୍ୟ ମାର୍ଗ ଇଏ ବ୍ରହ୍ମ ମାର୍ଗ, ଜ୍ଞାନ ମାର୍ଗ ବହୁତ କଷ୍ଟସାଧ୍ୟ ମାର୍ଗ, କିନ୍ତୁ ଯାହା ହଉ ସେଥିରେ ମଧ୍ୟ କିଛି ଆନନ୍ଦ ରହିଛି, ବ୍ରହ୍ମାନନ୍ଦ ରହିଛି। ଭୌତିକ ଜଗତର ଆନନ୍ଦ ବି ସିଏ ବହୁତ କୋଟି ଗୁଣ ଅଧିକ ବୋଲି କୁହାଯାଏ। କିନ୍ତୁ ଯେତେବେଳେ ସେ ଫେରିଲେ ବୃନ୍ଦାବନରୁ, ଆଉ ବ୍ରହ୍ମ ଚିନ୍ତନ କରୁନାହାନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବତ ଚିନ୍ତନ କରୁଛନ୍ତି। ତେଣୁ ତାଙ୍କ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହେଇଗଲେ, କ'ଣ ଗୁରୁଦେବ ପାଗଳ ହେଇଗଲେ କି ନା କ'ଣ, ଆଉ ବ୍ରହ୍ମ ଚିନ୍ତନ ନକରି କ'ଣ ହରେ କୃଷ୍ଣ କଲେଣି। ତେଣୁ ତାଙ୍କୁ ପଚାରିଲେ, ପ୍ରଭୁ ଗୁରୁଦେବ ଆପଣ କ'ଣ ସବୁ ଶ୍ରେଷ୍ଠ ତତ୍ତ୍ୱଟା କ'ଣ, ମତ ପ୍ରତର ନାନ୍ୟ କିଞ୍ଚିଦସ୍ତି ଧନଞ୍ଜୟ, ଭଗବତ ଗୀତାରେ ଭଗବାନ କହୁଛନ୍ତି ସବୁଠାରୁ ଶ୍ରେଷ୍ଠ ତତ୍ତ୍ୱ ହେଉଛି ଭଗବତ ତତ୍ତ୍ୱ, ତାଠାରୁ ଆଉ ଉନ୍ନତ ତତ୍ତ୍ୱ କିଛି ନାହିଁ, ମଥା ପରତରେ ନାନ୍ୟତ ମୋଠାରୁ ଆଉ ଉନ୍ନତ ତତ୍ତ୍ୱ କିଛି ନାହିଁ। ଜ୍ଞାନୀମାନେ କେବଳ ଜାଣନ୍ତି ଯେ ଉନ୍ନତ ସବୁଠାରୁ ଅନ୍ତିମ ତତ୍ତ୍ୱ ହେଉଛି ବ୍ରହ୍ମ ତତ୍ତ୍ୱ। ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟତେ ମାମ ବୁଦ୍ଧୟ ପରମ ଭାବ ମଜାନନ୍ତ ମମାବୟ ମନୁତମମ, ଭଗବତ ଗୀତାରେ ମଧ୍ୟ ଭଗବାନ କଥା କହୁଛନ୍ତି। ଯେଉଁମାନେ ଜ୍ଞାନୀମାନେ ବା ଯେତେ ଯେଉଁମାନେ ଏତେ ବୁଦ୍ଧିମାନ ନୁହନ୍ତି, ଅବୁଦ୍ଧୟ ଜ୍ଞାନୀମାନେ ମଧ୍ୟ ଅବୁଦ୍ଧୟ, ଯେଉଁମାନେ ଶ୍ରେଷ୍ଠ ପ୍ରକୃତ ଜ୍ଞାନୀ, ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ମାଙ୍କ ପ୍ରପଦ୍ୟତେ, ଯେ ପ୍ରକୃତ ଜ୍ଞାନୀ ସେ ଭଗବାନଙ୍କ ଶରଣରେ ଯିବେ, ଭଗବାନଙ୍କ ଭକ୍ତ ହେବେ। କିନ୍ତୁ ଯେଉଁମାନେ କେବଳ ଜ୍ଞାନ ମାର୍ଗରେ ଅଛନ୍ତି, ଭକ୍ତିମିଶ୍ର ଜ୍ଞାନମିଶ୍ର ଭକ୍ତି କରୁଛନ୍ତି, ସେମାନେ କହିବେ ଅନ୍ତିମ ତତ୍ତ୍ୱ ହେଉଛନ୍ତି ବ୍ରହ୍ମ ତତ୍ତ୍ୱ। କ'ଣ ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ, ଅନ୍ତିମ ତତ୍ତ୍ୱ ହେଉଛନ୍ତି ଅବ୍ୟକ୍ତ ବା ବ୍ରହ୍ମ। ସିଏ ଯେତେବେଳେ ଆସନ୍ତି ଭୌତିକ ଜଗତକୁ ଗୋଟେ ଶରୀର ଧାରଣ କରନ୍ତି, କିନ୍ତୁ ଅନ୍ତିମ ତତ୍ତ୍ୱ ହେଉଛନ୍ତି ଏ ଅବ୍ୟକ୍ତ। ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟତିମାମ ଅବୁଦ୍ଧୟ, ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ, ଅବୁଦ୍ଧୟ ସେମାନେ। परम भाव अजानंत भगवान कर अंतिम तत्व, अंतिम तत्व तो जानती नहीं से मैंने ममा बेह मनुतम भगवान होती सौतिक जगत ऊर्धरे ए ब्रह्मठार मध्य ऊर्धरे ब्रह्म हूँ भगवान शरीर अंगकांति यू से जापारती ना तेणु आज मधुसूदन सरस्वती पार से भगवत तत्व को जान लें उन्नतर तत्व को जान लें तेणु से कहते वंशी सी हूँ सब अंतिम तत्व होती ये किए ना जे वंशी धारण कर वंशी विभूषित करात नवनीर दावात कि शरीर रंग से तो निराकार ना ना आकार अच्छी रूप अच्छी किभली रूप ना नवनीर दावात नव मेघ भि नूतन मेघर जो भाई रंग से भाव रंग नवनीर दावात पीतांबरात से जो वस्त्र धारण कर पीतांबर धारण कर अरुण बिंब फलात अधरो अधर अरुण बिंब फली सुंदर देखापी ओष्ठ अधर एवं ओष्ठ अरुण बिंब फली लाल लाल ओष्ठ अधर एवं पूर्णेन्दु सुंदर मुखात तांकर मुख पूर्ण इंदु पूर्णचंद्र भली पूर्णेन्दु पूर्ण इंद्र चंद्र तो रही दाग रही कि भगवान मुख रे कौन से दाग ना पूर्णेन्दु सुंदर मुखात अरविंद नेत्रात एवं तांकर नेत्र मध्यम पद्म भली अरविंद नेत्रात सी हूँ कृष्ण तेणु कृष्णा परम तत्व किमें हम न जाने ठार कि उन्नतर तत्व किसी ना मुझे ठार कि उन्नतर तत्व मधुसूदन सरस्वती पाद भगवद गीतार बहुत भाष्य देखते से भगवद गीतार भाष्य देखते तेणु आज आम देखा ये चारिकुमार जो ब्रह्म आनंद प्राप्त होते ताठूर कोटि गुण आनंद प्राप्त होती भगवान को रूप दर्शन करी आ पूर्व वर्णना कर पंद्रह अध्याय तस्यारविंद नयन से पदारविंद किंजल मिश्र तुलसी मकरंद वायु अंतर्गत सुविवरण चकार तेषा संख्यभ्यम अक्षर दुषा मुखिचित तन्यो पंद्रह अध्याय तेयालीस पद श्लोक ये एक कथा कहुई भगवान को रूप देखी प्रथम थरपाई शरीर में शिहरण जात है ये कथा मतलब कुपित कुपतित त्वच तंग शरीर से चेरण रही एपर्तंत मत रही कारण यह आनंद से आगे प्राप्त हो नथिले ब्रह्मानंद प्राप्त होते कि भगवत आनंद जो रही कोटिगुण अधिक तेणु ये कुपित कुपति त्वच शरीर से रोमांच रोमांचित हो रही जोगमाया अधीन बर्तमान रही से तेणु प्रोचु प्राजल विप्रा से विप्र मैने से ब्राह्मण मैने से ऋषि मैने मुनि मैने प्रोचु भगवान को यही भाव कहले प्राजल यो हाथ जोड़कर कहते भगवान को कहीं ना प्रथम समय लगला विचार कर भगवान कौन कहते एगार श्लोक कथा कहले सी आम को निंदा कर प्रशंसा करमर कार्य को अनुमोदन करा यटा को तिरस्कार करदे भगवान सबकि तेणु तापर अंतिम से स्थिर कले प्रकृत भगवान आमको अभिनंदन करम कथ को ग्रहण करम कथ को अनुमति प्रदान करमको से दंड देवे ना आम जो दंड प्रदान करते जय एवं विजय को भगवान अनुमोदन कर बुझाप इतनी समय लगला चारिकुमार तेणु बर्तमान से प्रचु प्राजलय विप्रा बर्तमान भगवान प्रार्थना करहृष्टा कुपति त्वच बहुत आनंद प्रहृष्टा प्रकृष्ट रूपण हृष्ट बहुत आनंदित होती भगवान का रूप दर्शन करी बहुत आनंदित होती जिते भगवद गीता रे अंतिम रे संजय कहते संजय ठार आम शुणुचे भगवद गीता कारण भगवद गीता जो कुरुक्षेत्र भगवान कहते अर्जुन को यटा को व्यास कृपा ये संजय ताकू धृतराष्ट्र कहते तेणु आरंभ भगवद गीता आरंभ में धृतराष्ट्र उवाच बोली कहुचे धर्म क्षेत्रे कुरुक्षेत्रे समवेदा जुजुस्वा मामका पांडवास्तव किम कुरुवत संजय कौन कर भगवद गीता आरंभ हो धृतराष्ट्र पाखु तेणु संजय से प्रश्न उत्तर दे सब कथ कहते से देखिपार कारण व्यास प्रसाद अंतिम से कहे से कथा इति जो भगवान एवं अर्जुन संवाद कृष्ण अर्जुन संवाद यटा को व्यास प्रसाद व्यास कृपार प्राप्त होतीम अष्टादश अध्याय अंतिम कहे से कथा इतिहां वासुदेव से पार्थस महात्मन संवादमीम अश्रोषम अद्भुतम रोमहर्षण भगवान को दर्शन करुँच ଭଗବାନ କଥାକୁ ଶ୍ରବଣ କରୁଛନ୍ତି। ଟେଲିଭିଜନ ଟେଲିଭିଜନ ତାଙ୍କ ହୃଦୟରେ ରହିଛି, ଟେଲିଭିଜନ ଦେଖିକିରି ଶୁଣିକିରି ସେ କହୁଛନ୍ତି। ସେ ଶକ୍ତି ବ୍ୟାସ ପ୍ରସାଦ ବ୍ୟାସଦେବ କୃପା କରିଛନ୍ତି। ବ୍ୟାସଦେବ ଅନ୍ତିମରେ ଆସିଲେ, ଧୃତରାଷ୍ଟ୍ରଙ୍କ ପାଖକୁ ଆସିଥିଲେ ଏବଂ ତାଙ୍କୁ କହିଥିଲେ ମୁଁ ତୁମକୁ ଚକ୍ଷୁ ପ୍ରଦାନ କରିବି, ତୁମେ ଚକ୍ଷୁ ଗ୍ରହଣ କର। ଏବଂ ଧୃତରାଷ୍ଟ୍ର କହିଥିଲେ ନା, ମୁଁ ସେ ମୋର ପିଲାମାନେ ସବୁ ଯୁଦ୍ଧ କରିବେ, ଏ ସବୁ ନଷ୍ଟ ହେବେ, ମୁଁ ତେଣୁ ମୋର ଚାହୁଁନି ଏଇ ଚକ୍ଷୁ ଫେରିବା ପାଇଁ, ଚକ୍ଷୁ ପାଇବା ପାଇଁ। ତେଣୁ ଆପଣ ଏଇ ଦିବ୍ୟଚକ୍ଷୁ ପ୍ରଦାନ କରନ୍ତୁ, ଏଇ ସଞ୍ଜୟକୁ ମୋର ସେକ୍ରେଟାରୀକୁ ପ୍ରଦାନ କରନ୍ତୁ, ସଚିବକୁ ପ୍ରଦାନ କରନ୍ତୁ। ତେଣୁ ବ୍ୟାସଦେବ ତାଙ୍କୁ ଦିବ୍ୟଚକ୍ଷୁ ପ୍ରଦାନ କରିଥିଲେ। ତେଣୁ ଅନ୍ତିମରେ ସଞ୍ଜୟ କହୁଛନ୍ତି ଏଇ ଯେଉଁ ଭଗବାନଙ୍କର ଏଇଭଳି ଭାବରେ କଥା, ସବୁ ଜ୍ଞାନ ସବୁ କଥା ସରିଲା ପରେ ଧୃତରାଷ୍ଟ୍ରଙ୍କର ମୋହ ଦୂର ହେଉନି। ଅର୍ଜୁନଙ୍କର ମୋହ ଦୂର ହୋଇଗଲା, ଭଗବତ ଗୀତା ଶୁଣିକରି ଅର୍ଜୁନଙ୍କର ମୋହ ଦୂର ହୋଇଗଲା, କିନ୍ତୁ ଧୃତରାଷ୍ଟ୍ରଙ୍କର ମୋହ ଦୂର ହେଲା ନାହିଁ। ତେଣୁ ସଞ୍ଜୟ ଅନ୍ତିମ ଚେଷ୍ଟା କଲେ ତାଙ୍କ ମୋହ ଦୂର କରିବା ପାଇଁ, କିନ୍ତୁ ମୋହ ଦୂର କରିପାରିଲେ ନାହିଁ। ତେଣୁ ସଞ୍ଜୟ କହୁଛନ୍ତି ଯେ ଭଗବାନ କଥା ଶ୍ରବଣ କରି ଇତିହାସ ବାସୁଦେବସ୍ୟ ପାର୍ଥଶେଷ ମହାତ୍ମନ ସମ୍ବାଦ ମିମ ଅଶ୍ରୋଷମ। ଏଇ ସମ୍ବାଦ ଯେଉଁ ଭଗବାନ ବାସୁଦେବ ଏବଂ ଅର୍ଜୁନଙ୍କ ଭିତରେ ଯେଉଁ ହେଲା ଏଇ ସମ୍ବାଦ ମୁଁ ଶ୍ରବଣ କଲି, ଅଦ୍ଭୁତମ ରୋମହର୍ଷଣମ। ଇଏ ଅଦ୍ଭୁତ ବୋଲି ଚିନ୍ତା କରିପାରୁନାହାନ୍ତି, ତାଙ୍କୁ ରୋମହର୍ଷଣ ହେଉନି ଧୃତରାଷ୍ଟ୍ରଙ୍କର, କିନ୍ତୁ ସଞ୍ଜୟଙ୍କର ରୋମହର୍ଷଣ ହେଉଛି। ସଞ୍ଜୟ ମଧ୍ୟ ବୁଝିପାରୁଛନ୍ତି ପ୍ରକୃତରେ କ'ଣ ହେବ, ଅନ୍ତିମ ଫଳ କ'ଣ ହେବ, କିନ୍ତୁ ଧୃତରାଷ୍ଟ୍ରଙ୍କର ଅନ୍ତିମ ଫଳ କ'ଣ ହେବ ସେ ଚିନ୍ତା କରିପାରୁନାହାନ୍ତି। ଏତେ ଜ୍ଞାନ ଦେଲେ ମଧ୍ୟ ତାଙ୍କର ମୋହ ଦୂର ହୋଇନାହିଁ। ତେଣୁ ସେ କହୁଛନ୍ତି, ସଞ୍ଜୟ କହୁଛନ୍ତି ବ୍ୟାସ ପ୍ରସାଦା ସୁତବାନ, ବ୍ୟାସଙ୍କର କୃପାରୁ ମୁଁ ଆଜି ଏଇଟାକୁ ଶ୍ରବଣ କଲି ଭଗବାନ କଥା। ଏତଦ୍ ଗୁହ୍ୟମ୍ ଅହମ୍ ପରମ୍, ଗୁହ୍ୟତର ଗୁହ୍ୟତମ ଜ୍ଞାନ ଯେଉଁ ଭଗବାନ ଦେଲେ, ଏ ବ୍ୟାସଙ୍କର କୃପାରୁ ମୁଁ ଏଇଟା ଶ୍ରବଣ କଲି। ଏବଂ ଯୋଗମ ଯୋଗେଶ୍ୱରାତ୍ କୃଷ୍ଣ, ଯୋଗେଶ୍ୱର ଦେଖିଲେ ଭଗବାନଙ୍କର ଯେଉଁ ଯୋଗ ରହିଛି ଯୋଗଶକ୍ତି ଦେଖିଲେ ସେ କିଭଳି ନିଜକୁ ବିସ୍ତାର କରିଛନ୍ତି ବିଶ୍ୱରୂପ, କିନ୍ତୁ ଧୃତରାଷ୍ଟ୍ର ଦେଖିପାରିଲେ ନାହିଁ, ଖାଲି ଶୁଣିଲେ। ତେଣୁ ଇଏ ଦେଖି ସାକ୍ଷାତ କଥାୟତ ସ୍ୱୟଂ ଯାହା ସେଠି କହୁଛନ୍ତି ଡାଇରେକ୍ଟ ଶୁଭୁଛି, ସଞ୍ଜୟକୁ ଡାଇରେକ୍ଟ ଶୁଭୁଛି, ସେ ଶୁଣୁଛନ୍ତି। ମେଘ ଗମ୍ଭୀର ବାଚା, ମେଘ ଗମ୍ଭୀର ସ୍ୱରରେ କହୁଛନ୍ତି ଭଗବାନ, ସବୁ ଶୁଣିପାରୁଛନ୍ତି ସଞ୍ଜୟ। ତେଣୁ ସେ କହୁଛନ୍ତି ରାଜନ ସଂସ୍ମୃତ୍ୟ ସଂସ୍ମୃତ୍ୟ ସମ୍ବାଦ ମିମ ଅଦ୍ଭୁତମ କେଶବ ଅର୍ଜୁନରେ ପୁଣ୍ୟ ହୃଷାମି ଚ ମୁହୁ ମୁହୁ। ଏଠି ହୃଷ୍ଟ କଥା କୁହାଯାଇଛି, ତ ତେଣୁ ମୁଁ ସେଇଥିପାଇଁ କହିଲି। ଏ ବହୁତ ଆନନ୍ଦିତ ହେଉଛନ୍ତି, ହର୍ଷ ଆସୁଛି ତାଙ୍କୁ, ବହୁତ ଆନନ୍ଦିତ ହେଉଛନ୍ତି ସଞ୍ଜୟ। ରାଜନ ସଂସ୍କୃତି ମୁଁ ଯେତେବେଳେ ଶ୍ରବଣ କରୁଛି, ସେ ସ୍ମରଣ କରୁଛି ରାଜନ ସଂସ୍କୃତ ସଂସ୍କୃତି ସମ୍ବାଦ ବି ମୁଁ ଅଦ୍ଭୁତମ, ଇଏ ଅଦ୍ଭୁତ ସମ୍ବାଦ ଭଗବାନ ଏବଂ ଅର୍ଜୁନଙ୍କ ଭିତରେ ଯେଉଁ ହୋଇଥିଲା। କେଶବ ଅର୍ଜୁନର ପୁଣ୍ୟ, କେଶବ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ଅଧୀନରେ ସମସ୍ତେ ଅଛନ୍ତି ଧୃତରାଷ୍ଟ୍ର ମହାରାଜ, ଏବେ ମଧ୍ୟ ସମୟ ଅଛି, ଆପଣ ବର୍ତ୍ତମାନ ତାଙ୍କର ଶରଣରେ ଯାଆନ୍ତୁ। ସେ ହେଉଛନ୍ତି କେଶବ, ସେ ସମସ୍ତଙ୍କର ସମସ୍ତଙ୍କୁ ନିଜ ଅଧୀନରେ ରଖିଛନ୍ତି। କ ଅର୍ଥ ହେଉଛି ବ୍ରହ୍ମା, ଈଶ ଅର୍ଥ ହେଉଛନ୍ତି ଶିବ, ଏମାନେ ମଧ୍ୟ ଯାହାଙ୍କ ଅଧୀନରେ ଅଛନ୍ତି। ଆଉ ତୁମେ କ'ଣ ଭାବୁଛ ତୁମ ପୁତ୍ରମାନେ ଜିତିଯିବେ? କେଶବ ଅର୍ଜୁନର ପୁଣ୍ୟ, ଋଷ୍ୟାମି ଚ ମୁହୁ ମୁହୁ, ଏ ମୁଁ ବହୁତ ଆନନ୍ଦିତ ହେଉଛି, ହର୍ଷ ଆସୁଛି ମୋର, ଋଷ୍ୟାମି ଚ ମୁହୁ ମୁହୁ। ଏବଂ ତତ୍ ସଂସ୍କୃତ ସଂସ୍କୃତ ହେ ରାଜନ, ସେଇ କଥା ମୁଁ ଶ୍ରବଣ ସ୍ମରଣ କରିକରି ତତ୍ ସଂସ୍କୃତ ସଂସ୍କୃତ ରୂପ ମତ୍ୟଦ୍ଭୁତ ହରେ, ଭଗବାନ ଯେଉଁ ରୂପ ଆଜି ସେ ରୂପକୁ ଦେଖୁଛନ୍ତି, ସେ ଚାରି କୁମାର ସେ ରୂପକୁ ଦର୍ଶନ କରୁଛନ୍ତି। ପନ୍ଦର ଅଧ୍ୟାୟରେ ଯେଉଁ ବର୍ଣ୍ଣନା କରାଯାଇଥିଲା, ତସ୍ୟାରବିନ୍ଦ ନୟନ ସେ ପଦାରବିନ୍ଦ, ଏ ରୂପକୁ ଦେଶି ଇଏ ମଧ୍ୟ ଦେଖୁଛନ୍ତି ସେଇ ରୂପ, ରୂପ ମତ୍ୟଦ୍ଭୁତ ଅତି ଅଦ୍ଭୁତ ହରିଙ୍କର ରୂପ, ହରି ମନ ଆକର୍ଷିତ କରିନେଉଛନ୍ତି, ସମସ୍ତଙ୍କର ଆକର୍ଷଣ କରିନେବେ ସେ ହରି। ତେଣୁ ହରି ଶବ୍ଦ କୁହାଗଲା, ସଞ୍ଜୟ କହୁଛନ୍ତି ହରି ମୋର ମନକୁ ଆକର୍ଷିତ କରିନେଇଛନ୍ତି ଭଗବାନ, କିନ୍ତୁ ତୁମର ମନକୁ ଆକର୍ଷଣ କରିପାରିନାହାନ୍ତି, କହିବାର ଉଦ୍ଦେଶ୍ୟ ହେଉଛି ଏଇଟା। ବିସ୍ମୟ ଏବଂ ମହାନାଜ, ମୁଁ ବହୁତ ବିସ୍ମିତ ହୋଇଯାଉଛି ଭଗବାନ କିଭଳି ତାଙ୍କର କୃପା, ବିସ୍ମୟ ମହାନାଜନ ହୃଷ୍ୟାମି ଚ ପୁନଃ ପୁନଃ, ଆହୁରି ଅଧିକରୁ ଅଧିକ ମୁଁ ହୃଷ୍ୟାମି ଆନନ୍ଦ ହେଉଛି, ହୃଷ୍ଟ ହେଉଛି, ହର୍ଷ ମୋର ଆସୁଛି, ସେହି ହର୍ଷ ଆସୁଛି ଆଜି ଚାରି କୁମାରଙ୍କର। ତେଣୁ ସଞ୍ଜୟ କହୁଛନ୍ତି ରାଜନ ବର୍ତ୍ତମାନ ମଧ୍ୟ ସମାଜ ଯତ୍ର ଯୋଗେଶ୍ୱର କୃଷ୍ଣ, ଯେଉଁଠି ଯୋଗେଶ୍ୱର କୃଷ୍ଣ ଅଛନ୍ତି, ଯତ୍ର ପାର୍ଥ ଧନୁର୍ଦ୍ଧର, ଯେଉଁଠି ଧନୁର୍ଦ୍ଧର ଅଛନ୍ତି, ତୁମର ପୁଅ ଇଏ ଯେଉଁ ଦୁର୍ଯ୍ୟୋଧନ କ'ଣ କରିବେ, କର୍ଣ୍ଣ କ'ଣ କରିବେ, ଭୀଷ୍ମଦେବ ମଧ୍ୟ କ'ଣ କରିବେ, କେହି କିଛି କରିପାରିବେନି।
ତତ୍ର ଶ୍ରୀ ବିଜୟ ସେଇଠାରେ ଶ୍ରୀ ରହିଛି, ସେଇଠି ସବୁ ଐଶ୍ୱର୍ଯ୍ୟ ରହିଛି, ସେଇଠି ତୁମେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇପାରିବ ନାହିଁ, ସେ ହିଁ ବିଜୟ ପାଇବେ, ତୁମେ ପ୍ରାପ୍ତ ହୋଇପାରିବ ନାହିଁ। ସେ ଭୂତି ବିଭୂତି ତାଙ୍କ ପାଖରେ ସବୁ ବିଭୂତି ରହିବ। ଧ୍ରୁବା ନୀତିର୍ ମତିର୍ ମମ, ଧ୍ରୁବା ସବୁବେଳେ ପାଇଁ ରହିବ, ଏଥିରେ ଟେମ୍ପରାରୀ ନୁହଁ, ପରମାନେଣ୍ଟ ରହିବ। ଧ୍ରୁବା ନୀତି ନୀତି ମଧ୍ୟ ରହିବ, ସବୁ ନୀତି ସେଇଠି ରହିବ। ମତିର୍ ମୋର ମତି ଆପଣ ଯଦି ଗ୍ରହଣ କରିବେନି କରନ୍ତୁ ନାହିଁ। ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ବର୍ତ୍ତମାନ ମଧ୍ୟ ସମୟ ଅଛି, ତୁମେ ଯଦି ତୁମର ଏଇ ସମ୍ବାଦ ପ୍ରେରଣ କରିବ ପୁତ୍ରମାନଙ୍କୁ, ସେ ସନ୍ଧି କରିଦେବେ, ତାହେଲେ ସେମାନେ ଜୀବନ ପ୍ରାପ୍ତ ହୋଇଯିବ, ରକ୍ଷା ହୋଇଯିବ ତାଙ୍କର। କିନ୍ତୁ ଧୃତରାଷ୍ଟ୍ରଙ୍କର ହେଲା ନାହିଁ, ମୋ ଦୂର ହେଲା ନାହିଁ, ତାପରେ ଦୂର ହେବ ଯେତେବେଳେ ବିଦୁର ଆସିକି କହିବେ, ବହୁତ ତିରସ୍କାର କରିବେ, ବହୁତ ତାଙ୍କୁ ଅପମାନ ସୂଚକ କଥା କହିବେ। ଭାଗବତ ପ୍ରଥମ ସ୍କନ୍ଧ 13 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ସେ କରାଯାଇଛି ସେଇଟା, ସେତେବେଳେ ତାଙ୍କର ମୋହ ଦୂର ହେବ, ନହେଲେ ତାଙ୍କର ମୋହ ଦୂର ହେଲା ନାହିଁ। ତେଣୁ ଯାହା ହେଉ, ଚାରି କୁମାର ଏହିଭଳି ଭାବରେ ଆନନ୍ଦିତ ହେଇ ପ୍ରଭୁଷ୍ଟା କୁପଚିତ ତ୍ୱଚ, ତାଙ୍କ ଶରୀରରେ ରୋମାଞ୍ଚ ରହିଛି, ସେହିଭଳି ଭାବରେ ଭଗବାନ ଦର୍ଶନ କରିବା ପରଠୁ ତାଙ୍କ ଶରୀରରେ ରୋମାଞ୍ଚ ରହିଛି। ତ୍ୱଚ କହିଲେ ଶରୀର ଚର୍ମ, ଯେଉଁ ଶରୀର ରହିଛି ତ୍ୱକ ଏଇ ଶରୀରରେ, ସେ ଆନନ୍ଦ ଅନୁଭବ କରୁଛନ୍ତି, ରୋମାଞ୍ଚ ରହିଛି, ବହୁତ ଯୋଗ ମାୟା, ବହୁତ ଆନନ୍ଦ, ଆମେ ସେଇଟା ଚିନ୍ତା କରିପାରିବା ନାହିଁ କେତେ ଆନନ୍ଦ ରହିଛି। ଆମେ ଭଗବାନ କଥା କହି ବା ଭଗବାନ କଥା ଶୁଣି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ, ତାଠାରୁ ମଧ୍ୟ ଅଧିକ ଆନନ୍ଦ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ପ୍ରାଞ୍ଜଳ କ'ଣ ପ୍ରାଞ୍ଜଳେୟ ବା ହାତ ଯୋଡ଼ିକିରି ଭଗବାନ ସେ ପ୍ରାର୍ଥନା କରିବେ। ଆର ଶ୍ଳୋକରେ ବର୍ଣ୍ଣନା କରାଯାଏ, ବିଷୟ ଷୋହଳ ଶ୍ଳୋକରୁ ଆମେ ଶୁଣିବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି, ନଚାଇ ଗୌର ପ୍ରେମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ। ଆଜ୍ଞା।